ମହାଦେବ ହର ହର ଆବାସ କୈଳାସ ପୁର ପାର୍ବତୀଙ୍କ ବର ସିଏ ସିଏ ତ ସତ୍ୟ ସୁନ୍ଦର
ଯୋଗୀ ତୁମେ ମହାରାଗୀ ତୁମ ବିନା ସୃଷ୍ଟି ଶୂନ୍ୟ ଆହେ ଭୋଳାନାଥ ତୁମ ଦୟା ହେଲେ ପାପ ହେଇଯାଏ ପୁଣ୍ୟ ତୁମେ ମହାଯୋଗୀ ତୁମେ ମହାରାଗୀ ତୁମ ବିନା ସୃଷ୍ଟି ଶୂନ୍ୟ ଆହେ ଭୋଳାନାଥ ତୁମ ଦୟା ହେଲେ ପାପ ହେଇଯାଏ ପୁଣ୍ୟ ଦୁଃଖ ଦୂର ହୁଏ ନିମିଷକେ ମାତ୍ରେ ଚାହିଁଦେଲେ ତୁମେ କରୁଣାର ନେତ୍ରେ ତୁମଠାରେ ଥିଲେ ଲୟ ଓମ୍ ନମଃ ଶିବାୟ ଓମ୍ ନମଃ ଶିବାୟ ଓମ୍ ନମଃ ଶିବାୟ ଓମ୍ ନମଃ ଶିବାୟ
ବାହନ ତୁମ ହେବା ସୁଖୀଧାରୀ ତୁମେ ରୁଦ୍ର ଅବତାର ସୃଷ୍ଟି ରକ୍ଷାକାରୀ ମଥାରେ ଚନ୍ଦ୍ରମା ତୁମ କେଡ଼େ ମନ ଲୋଭା ଜଟାରୁ ଗଙ୍ଗା ବାହାରି ବଢ଼ାଉଛି ଶୋଭା
ସବୁ ସୋମବାର ଯାଏ ଯେ ମନ୍ଦିର କରୁ ଥାଏ ଶିବ ଦର୍ଶନ ଜୀବନରେ ତାର ସବୁ ହୁଏ ଶୁଭ କଟିଯାଏ ବାଧା ବିଘ୍ନ ଦେବଙ୍କର ଦେବ ଆହେ ମହାଦେବ ତୁମ ଲୀଳା କି ବିଚିତ୍ର କ୍ଷୀର କଦଳୀରେ ଶାନ୍ତି ହୁଅ ସାଥେ ଆଏ ଯଦି ବେଲ ପତ୍ର ଭକ୍ତି ଭାବନାରେ ଯିଏ ବାନ୍ଧିପାରେ ତୁମରି ଦୁଆରେ ଯିଏ କାନ୍ଦେ ଥରେ ହୁଏ ନାହିଁ ତାର କ୍ଷୟ ଓମ୍ ନମଃ ଶିବାୟ ଓମ୍ ନମଃ ଶିବାୟ ଓମ୍ ନମଃ ଶିବାୟ ଓମ୍ ନମଃ ଶିବାୟ
ପାଉଁଶ ଭୋଳା ଶରୀର ମଶାଣିରେ ଘର ଭକ୍ତିରେ ତ ଭୋଳ ହୋଇ ଦେଇଥାଅ ବର ତିଲକରେ ପୂଜ୍ୟ ତମେ ହେ ଶିବ ଶଙ୍କର ତୁମ ନାମ ଧରୁ ଧରୁ ଦୁଃଖ ହୁଏ ଦୂର
ଭକ୍ତି ଯୋଉଠି ମୁନୁ ପାଗଳ ଗୀତ ସେଇଠି
ଯିଏ ଶ୍ରାବଣରେ ମହାଜାଗରରେ ଢାଳେ ପାଣି ଜାଳେ ଦୀପ ମାନସିକ ପୂର୍ଣ୍ଣ ହେଇଯାଏ ତାର କଟିଯାଏ ଅଭିଶାପ ଆଶୀର୍ବାଦ ମିଳେ ବୁଝିଦେଲେ ଥରେ ହନୁମାନଙ୍କ ଶରୀର ତୁମରି ଆଜ୍ଞାରେ ଗ୍ରହରାଜ ହେଲେ ଛାୟା ପୁତ୍ର ଶନିଚର ତୁମରି କରୁଣା ଥାଏ ଯା ଉପରେ ପାଖେ ଥାଅ ତାର ପୁଣ୍ୟରେ ପାପରେ ସବୁଥିରେ ହୁଏ ସେ ଜୟ ଓମ୍ ନମଃ ଶିବାୟ ଓମ୍ ନମଃ ଶିବାୟ ଓମ୍ ନମଃ ଶିବାୟ ଓମ୍ ନମଃ ଶିବାୟ
ଓମ୍ ନମଃ ଶିବାୟ
ତୃତୀୟ ନୟନ ଖୋଲି ଯାକୁ ଦିଅ ଚାହିଁ ଜଳି ପଡ଼ି ଧ୍ୱଂସ ହୁଏ ସବୁଦିନ ପାଇଁ ଗଣେଶଙ୍କ ପିତା ମା ପାର୍ବତୀଙ୍କ ପତି ତୁମ ଆଶିଷରେ ଆତ୍ମା ହୁଏ ମୋକ୍ଷ ପ୍ରାପ୍ତି